ఆకాశవాణి. సంబద పొడుచుంది శుభేందు కుమార్ పండా. ముఖ్య సంబద 51,000 అధిక నవనియుక్తంకు నియుక్తిపత్ర ప్రదాన కలే ప్రధానమంత్రి. తిరువనంతపురంఠారు బిజెపిర రాజ్య నూతన కార్యాలయకు ఉద్ఘాటన కలే స్వరాష్ట్రమంత్రి. కేంద్రీయ అనుదాన రాశికు పూర్ణ వినియోగ కరి మేఘాళయ ఎహార దక్షతా ప్రతిపాదన కరిచి కహిలె అర్థమంత్రి. ଆତଙ୍କବାଦ ବିରୋଧୀ ପଦକ୍ଷେପରେ 26 ଦେଶକୁ ସାମିଲ କରି ଭାରତ ଏ ଦିଗରେ ପ୍ରକାଶ କରିଛି ନିଜର ପ୍ରତିବଦ୍ଧତା ଏବଂ ଲର୍ଡ଼ସ୍ ଟେଷ୍ଟର ତୃତୀୟ ଦିନରେ ଆଜି ଭାରତ ତା'ର ପ୍ରଥମ ଇନିଂସ୍ ସ୍କୋର 3 wicketରେ 145 ରନ୍ରୁ ଆରମ୍ଭ କରିବ ବ୍ୟାଟିଂ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରୋଜଗାର ମେଳା ଯୁବପିଢ଼ିଙ୍କୁ ସଶକ୍ତ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ଯୁବପିଢ଼ି ବିକଶିତ ଭାରତ ଗଠନରେ ସହାୟକ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଭାରତର 2 ଅସୀମ ଶକ୍ତି ହେଉଛି ଏହାର ଜନସଂଖ୍ୟା ଏବଂ ଅନ୍ୟଟି ଗଣତନ୍ତ୍ର। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ବିଭାଗରେ ନବନିଯୁକ୍ତ ଯୁବାମାନଙ୍କୁ 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଏହା କହିଛନ୍ତି। ନୂତନ ନିଯୁକ୍ତି ପାଇଥିବା ଯୁବକମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦି କହିଛନ୍ତି ସରକାରଙ୍କର ରୋଜଗାର ମେଳା ଆୟୋଜନ ଯୋଗୁଁ ଲକ୍ଷ ଲକ୍ଷ ଆଶାୟୀ ଯୁବକ କେନ୍ଦ୍ର ସରକାରଙ୍କ ସ୍ଥାୟୀ ଚାକିରି ପାଇପାରିଛନ୍ତି। ଏହି ଯୁବକମାନେ ଏବେ ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ଦେଶରେ ବିକଶିତ ହେଉଥିବା ଷ୍ଟାର୍ଟଅପ୍, ନବସୃଜନ ଓ ଗବେଷଣା ଉପରେ ପର୍ଯ୍ୟବେସିତ ଇକୋସିଷ୍ଟମ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଷ୍ଟାର୍ଟଅପ୍ସ, ଇନୋଭେସନ ଅର୍ ରିସର୍ଚ୍ଚ କା ଯୋ ଇକୋସିଷ୍ଟମ ଆଜ ଦେଶ ମେ ବନ ରହା ହେ ବୋ ଦେଶ କେ ୟୁବାଓ କା ସାମର୍ଥ୍ୟ ବଢା ରହା ହେ। ମୁଝେ ଖୁସି ହୋତି ହେ କି ମେରେ ଦେଶ କା ନୌଜବାନ ବଡେ ଭିଜନ କେ ସାଥ ତେଜ ଗତି ସେ ମକ୍କମତା କେ ସାଥ ଆଗେ ବଢ ରହା ହେ।
ଦେଶର 47 ସ୍ଥାନରେ 16 ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। ଏପର୍ଯ୍ୟନ୍ତ ରୋଜଗାର ମେଳା ଅଧୀନରେ 10 ଲକ୍ଷରୁ ଅଧିକ ନିଯୁକ୍ତିପତ୍ର ବଣ୍ଟାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ତିରୁଅନନ୍ତପୁରମ୍ଠାରେ ଆଜି ବିଜେପିର ନୂତନ ରାଜ୍ୟ ମୁଖ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ଏ ଅବସରରେ ଶ୍ରୀ ଶାହା କହିଛନ୍ତି
ଭାରତୀୟ ଜନତା ପାର୍ଟି କେ ଲିଏ କାର୍ଯ୍ୟାଳୟ ଏ ହମାରେ ଲିଏ ମନ୍ଦିର କି ସ୍ଥାନ ଜିତନା ପବିତ୍ର ସ୍ଥାନ ହେ। କାର୍ଯ୍ୟାଳୟ କେ ବଗର ବିଚାରଧାରା କାର୍ଯ୍ୟକର୍ତ୍ତା ତକ ପହଞ୍ଚତି ନହିଁ ହେ। ବିଚାରଧାରା କେ ବଗର କେ କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟି ମେ କଳ୍ପନା ହିଁ ନହିଁ କର ସକତେ ହେ। ଓର କାର୍ଯ୍ୟକର୍ତ୍ତା ବଗର କି ଭାରତୀୟ ଜନତା ପାର୍ଟି ଇସକା କୋଈ ଅସ୍ତିତ୍ୱ ହିଁ ନହିଁ ହେ।
ଶ୍ରୀ ଶାହା ସେଣ୍ଟ୍ରାଲ ହଲ୍ସ୍ଥିତ ନୂତନ କୋଠାରେ ପୂର୍ବତନ ବିଜେପି ରାଜ୍ୟ ସଭାପତି କେଜି ମରାରଙ୍କ ବ୍ରଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖରଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଯୋଗ ଦେଇଥିଲେ। ମେଘାଳୟଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 1,87,81,00,000 ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିଛନ୍ତି। ଶିଲଂର ଆନ୍ତର୍ଜାତିକ କଳା ଏବଂ ସଂସ୍କୃତି କେନ୍ଦ୍ର ଲାରିଠାରେ ଅନୁଷ୍ଠିତ ଏକ ସମନ୍ୱିତ ସାଧାରଣ ସଭାରେ ଯୋଗଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ମୁଖ୍ୟମନ୍ତ୍ରୀ କୋନରାଟ କେ ସାଙ୍ଗମାଙ୍କ ନେତୃତ୍ୱରେ ମେଘାଳୟରେ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିଛି। ସେ କହିଛନ୍ତି କେନ୍ଦ୍ରୀୟ ସ୍ୱତନ୍ତ୍ର ସହାୟତା ରାଶି ଆବଣ୍ଟନ ସ୍ୱରୂପ ମେଘାଳୟକୁ ଦିଆଯାଇଥିବା 5,400 କୋଟି ଟଙ୍କାର ପୂର୍ଣ୍ଣ ଉପଯୋଗ କରି ସରକାର ପ୍ରଶଂସିତ ହୋଇଛନ୍ତି। କେନ୍ଦ୍ର ସରକାର ଦେଉଥିବା ଆର୍ଥିକ ସହାୟତା ରାଶିଗୁଡ଼ିକୁ କେତେକ ରାଜ୍ୟ ଏହାର ପୂର୍ଣ୍ଣ ବିନିଯୋଗ କରିପାରୁ ନଥିବା ବେଳେ ମେଘାଳୟ କିନ୍ତୁ ଏଥିରେ ତା'ର ଦକ୍ଷତା ପ୍ରଦର୍ଶନ କରିପାରିଛି। ରାଜ୍ୟରେ 540 କିଲୋମିଟରରୁ ଅଧିକ ସଡ଼କ ନିର୍ମାଣ ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି 2014 ପରଠାରୁ 5 ଗୁଣରୁ ଅଧିକ ଅପ୍ଟିକାଲ ଫାଇବର ବିଛାଇବାରେ ମେଘାଳୟ ସକ୍ଷମ ହୋଇପାରିଛି। ଜଳଜୀବନ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜୀବନଜ୍ୟୋତି ବୀମା ଯୋଜନା, ସ୍ୱଚ୍ଛ ଭାରତ ମିଶନ ଏବଂ ଅନ୍ୟାନ୍ୟ ଯୋଜନାରେ ରାଜ୍ୟର ପ୍ରଦର୍ଶନ ପାଇଁ ଅର୍ଥମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ସାଙ୍ଗମା କହିଛନ୍ତି ଅର୍ଥମନ୍ତ୍ରୀଙ୍କ ମେଘାଳୟ ଗସ୍ତ କେବଳ ଏକ ସରକାରୀ କାର୍ଯ୍ୟକ୍ରମରେ ସୀମିତ ନୁହେଁ, ବରଂ ସେ ରାଜ୍ୟର ଅଧିବାସୀମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ଏକ ଅବସର ସୃଷ୍ଟି କରିଛନ୍ତି। ତାଙ୍କ ଗସ୍ତ କାଳରେ ଶ୍ରୀମତୀ ସୀତାରମଣ ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ରାଜ୍ୟର ବିକାଶ ସମ୍ପର୍କରେ ମାର୍ଗଦର୍ଶନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶାନ୍ତି ଏବଂ ସୁରକ୍ଷା ପ୍ରତି ଭାରତ ନିଜର ପ୍ରତିବଦ୍ଧତାର ପ୍ରଦର୍ଶନ ସ୍ୱରୂପ ଆତଙ୍କବାଦ ଦମନ କାର୍ଯ୍ୟ ମାଧ୍ୟମରେ 26 ଦେଶକୁ ସାମିଲ କରି ଆତଙ୍କବାଦୀ ବିରୋଧୀ ପ୍ରୟାସରେ ନିଜର ଯୋଗଦାନକୁ ଦୃଢ଼ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର 2024 ବାର୍ଷିକ ରିପୋର୍ଟ ଅନୁଯାୟୀ ଏହି ରଣନୈତିକ ଆଲୋଚନା ଆତଙ୍କବାଦ ବିପଦର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗକୁ ଭାରତ ଗୁରୁତ୍ୱାରୋପ କରିଛି। ବିମ୍ଷ୍ଟେକ୍, G20, ଏସୀୟ ଆଞ୍ଚଳିକ ପରିଷଦ, ଏସୀୟ ବ୍ରିକ୍ସ, ୟୁ, FTF ଏବଂ ଆତଙ୍କବାଦ ବିରୋଧୀ କ୍ୱାଡ୍ ପରିଷଦ ଭଳି ଆଞ୍ଚଳିକ ଏବଂ ବହୁପକ୍ଷୀୟ ସଂସ୍ଥା ସହ ଭାରତ ଜଡ଼ିତ ରହିଛି। ଆମେରିକା, କାଜିକିସ୍ତାନ, ଫ୍ରାନ୍ସ, ୟୁରୋପୀୟ ସଂଘ, ବ୍ରିଟେନ୍, ଜାପାନ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ସାଉଦି ଆରବ ଏବଂ ରୁଷ ସହିତ ମିଶି ଆତଙ୍କବାଦ ବିରୋଧୀ ମିଳିତ କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଥିଲା। ବେଜିଂଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ପରିଷଦର ଆଞ୍ଚଳିକ ଆତଙ୍କବାଦ ବିରୋଧୀ ବୈଠକରେ ଭାରତ ଆଇନ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲା। ଚୋରା ନିଶା କାରବାର ନିରୋଧୀ ଅଭିଯାନ ଉପରେ ବିମ୍ଷ୍ଟେକ୍ ଉପଗୋଷ୍ଠୀର 8ମ ବୈଠକ ମଧ୍ୟ ଭାରତ ଆୟୋଜନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରାଠା ସାମରିକ ଭୂଦୃଶ୍ୟକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ କରାଯାଇଥିବାରୁ ଏହାର ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ ଭାରତୀୟ ଏହି ମାନ୍ୟତା ମିଳିଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ମରାଠା ସାମରିକ ଭୂଦୃଶ୍ୟରେ 12 ରାଜକୀୟ ଦୁର୍ଗ ଅନ୍ତର୍ଭୁକ୍ତ ରହିଛି, ଯାହା ମଧ୍ୟରୁ 11 ମହାରାଷ୍ଟ୍ରରେ ଏବଂ 2 ତାମିଲନାଡୁରେ ରହିଛି। ଭାରତର 44ତମ ଐତିହ୍ୟସ୍ଥଳୀ ଭାବରେ ଏହି ସମ୍ମାନଜନକ ମାନ୍ୟତା ମିଳିଛି। ଭାରତର ସାଂସ୍କୃତିକ ଐତିହ୍ୟକୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ଏବଂ ଐତିହାସିକ ମୂଲ୍ୟବୋଧକୁ ସ୍ୱୀକୃତି ଦେବା କ୍ଷେତ୍ରରେ ଏହା ମାନ୍ୟତା ପ୍ରଦାନ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏହି ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଥମିକ ତଦନ୍ତ ରିପୋର୍ଟ ଗତକାଲି ସନ୍ଧ୍ୟାରେ ସାର୍ବଜନୀନ କରାଯାଇଛି। ଗତମାସ 12 ଏହି ବିମାନ ଦୁର୍ଘଟଣାରେ 260 ଜଣଙ୍କର ମୃତ୍ୟୁ ଘଟିଥିଲା। ବିମାନ ଦୁର୍ଘଟଣା ତଦନ୍ତକାରୀ ସଂସ୍ଥା ତା'ର 15 ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟରେ AI-171 ଏୟାର ଇଣ୍ଡିଆ ବିମାନର ବୋଇଙ୍ଗ 787-8 ଇଞ୍ଜିନ୍ର କାର୍ଯ୍ୟଧାରା ଏବଂ ଦୁର୍ଘଟଣା ସମୟର ବିବରଣୀ ପ୍ରଦାନ କରିଛି। ରିପୋର୍ଟ ଅନୁଯାୟୀ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସେକେଣ୍ଡ ମଧ୍ୟରେ ଇନ୍ଧନ ନିୟନ୍ତ୍ରଣ କରୁଥିବା ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା, ଯାହାଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ତଦନ୍ତକାରୀ ସଂସ୍ଥା କହିଛି, ଇନ୍ଧନ ନିୟନ୍ତ୍ରଣ କରୁଥିବା ସୁଇଚ୍କୁ ପୁଣି କାର୍ଯ୍ୟକ୍ଷମ କରାଯାଇଥିଲେ ମଧ୍ୟ ଗୋଟିଏ ଇଞ୍ଜିନ୍ ବନ୍ଦ ହୋଇଯାଇଥିବାରୁ ତାହାକୁ କାର୍ଯ୍ୟକ୍ଷମ କରାଯାଇ ପାରିନଥିଲା। ବିମାନ ଉଡ଼ାଣ ଆରମ୍ଭ କରିବା ଏବଂ ଦୁର୍ଘଟଣାଗ୍ରସ୍ତ ହେବା ମଧ୍ୟରେ 30 ଅବଧି ରହିଥିଲା। ଏହି ତଦନ୍ତ ରିପୋର୍ଟରେ 787-8 ବୋଇଙ୍ଗ ଏବଂ ଜେନେକ୍ସ 1B ଇଞ୍ଜିନ୍ ପରିଚାଳକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦିଆଯାଇ ନାହିଁ। ବିମାନର ତୈଳ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶରୁ ଇନ୍ଧନ ନମୁନା ସଂଗ୍ରହ କରାଯାଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପରୀକ୍ଷାଗାରରେ ପରୀକ୍ଷା କରାଯାଇଛି ଏବଂ ଏହା ସନ୍ତୋଷଜନକ ରହିଛି। ଅନ୍ୟପକ୍ଷରେ ତଦନ୍ତକାରୀ ସଂସ୍ଥା ଦୁର୍ଘଟଣାର ଅନ୍ୟାନ୍ୟ ଦିଗ ବିଷୟରେ ତଦନ୍ତ ଜାରି ରଖିଥିବା କୁହାଯାଇଛି। ଖେଳ ଖବର। ଲର୍ଡ଼ସ୍ଠାରେ ଅନୁଷ୍ଠିତ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଭାରତ ପ୍ରଥମ ଇନିଂସ ବ୍ୟାଟିଂ 3 145 ରନ୍ରୁ ଆରମ୍ଭ କରିବ। ଭାରତୀୟ ସମୟ ଅପରାହ୍ନ 3:30 ମ୍ୟାଚ୍ ଆରମ୍ଭ ହେବ। ଇଂଲଣ୍ଡ ପ୍ରଥମ ଇନିଂସରେ 387 ରନ୍ ସ୍କୋର କରିଥିବା ବେଳେ ଭାରତ 242 ରନ୍ ପଛରେ ରହିଛି। ଗତକାଲି ଦ୍ୱିତୀୟ ଦିନରେ ଯଶପ୍ରୀତ ବୁମ୍ରା ପ୍ରଥମ 5 ହାସଲ କରିଥିଲେ। ଭାରତର ପ୍ରଥମ ଇନିଂସରେ ଯଶସ୍ୱୀ ଜୟସ୍ୱାଲ 13 ରନ୍ କରି ଆଉଟ୍ ହୋଇଥିବା ବେଳେ କେଏଲ୍ ରାହୁଲ ଏବଂ କରୁଣା ନାୟାରଙ୍କ 50 ରନ୍ ଇନିଂସକୁ ସ୍ଥିରତା ଦେଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। 51,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ତିରୁବନନ୍ତପୁରମ୍ଠାରେ ବିଜେପିର ରାଜ୍ୟ ନୂତନ କାର୍ଯ୍ୟାଳୟକୁ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କେନ୍ଦ୍ରୀୟ ଅନୁଦାନ ରାଶିକୁ ପୂର୍ଣ୍ଣ ବିନିଯୋଗ କରି ମେଘାଳୟ ଏହାର ଦକ୍ଷତା ପ୍ରତିପାଦନ କରିଛି କହିଲେ ଅର୍ଥମନ୍ତ୍ରୀ। ଆତଙ୍କବାଦ ବିରୋଧୀ ପଦକ୍ଷେପରେ 26 ଦେଶକୁ ସାମିଲ କରି ଭାରତ ଏ ଦିଗରେ ପ୍ରକାଶ କରିଛି ନିଜର ପ୍ରତିବଦ୍ଧତା। ଏବଂ ଲର୍ଡ଼ସ୍ ଟେଷ୍ଟର ତୃତୀୟ ଦିନରେ ଆଜି ଭାରତ ତା'ର ପ୍ରଥମ ଇନିଂସ ସ୍କୋର 3 145 ରନ୍ରୁ ଆରମ୍ଭ କରିବ ବ୍ୟାଟିଂ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।